ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଟେଲିକମ୍ କ୍ଷେତ୍ର ଥି ଦେଶର ସଫଳତା ଆତ୍ମନିର୍ଭର ଭାରତର ଶକ୍ତିକେ ଦେଖାଉଛେ କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀନ ଇଣ୍ଡିଆ ମୋବାଇଲ କଂଗ୍ରେସ 2025ର କଲେ ଉଦ୍ଘାଟନ। ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଥି ସମ୍ବଲପୁର ଷ୍ଟେସନରୁ ଅଯୋଧ୍ୟା ବାରଣାସୀ ଗଲେ ପାଖାପାଖି 800 ତୀର୍ଥଯାତ୍ରୀ। ଆଉର୍ ବାୟୁସେନାର ବୀର ଯୋଦ୍ଧାଙ୍କ ନିଷ୍ଠା ଆଉ ସମର୍ପଣକେ ସମ୍ମାନ ଜନେଇକରି ଆଜି ପାଳନ କରାଯାଉଛେ ଭାରତୀୟ ବାୟୁସେନା ଦିବସ। ଟେଲିକମ୍ କ୍ଷେତ୍ର ଥି ଦେଶର ସଫଳତା ଆତ୍ମନିର୍ଭର ଭାରତର ଦୂରଦୃଷ୍ଟି ସମ୍ପନ୍ନ ଶକ୍ତିକେ ଦେଖାଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ନୂଆଦିଲ୍ଲୀର ଯଶୋଭୂମିଠାରେ ଆଜି ଏସିଆର ସବୁନୁ ବଡ଼ ଟେଲିକମ୍ ଗଣମାଧ୍ୟମ ଆଉ ପ୍ରଯୁକ୍ତି ବିଦ୍ୟା କାର୍ଯ୍ୟକ୍ରମ ଇଣ୍ଡିଆ ମୋବାଇଲ କଂଗ୍ରେସ ଆଇଏମ୍ସିକେ ଉଦ୍ଘାଟନ କରିକରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍, ଭାରତର ନିବେଶ ନୂଆ ସୃଜନ ଆଉ ମେକ୍ ଇନ୍ ଇଣ୍ଡିଆ ଲାଗି ଏହାଦେ ବହୁତ ଭଲ ସମୟ ଆଏ। ଦେଶ ନୂଆ ସୃଜନ ଆଉ ପ୍ରଗତି ଲାଗି ଗୋଟିଏ ପ୍ରଭାବଶାଳୀ ମଚାନ ଭାବେ ଉଭା ହେଉଛେ। ଭାରତ ଇହାଦେ ପୃଥିବୀର 2 ନମ୍ବର ସବୁନୁ ବଡ଼ ଟେଲିକମ୍ ଆଉ 5G ବନା ବଜାର ହୋଇପାରିଛେ। ଆଜି ଦେଶର ଫି ଜିଲ୍ଲାନ 5G ସେବା ପହଞ୍ଚି ପାରିଛେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍।
ଯୋ ଦେଶ କଭି 2G କୋ ଲେକର ଷ୍ଟ୍ରଗଲ କରତା ଥା, ଆଜ ଉସି ଦେଶ କେ ଲଗଭଗ ହର ଜିଲେ ମେ 5G ପହଞ୍ଚ ଚୁକା ହୈ। इलेक्ट्रॉनिक्स प्रोडक्शन 2040 की तुलना में 6 टाइम बढ़ चुका है। मोबाइल मैन्युफैक्चरिंग में 28 टाइम्स और एक्सपोर्ट में 127 टाइम्स की वृद्धि हुई है।
ପ୍ରଧାନମନ୍ତ୍ରୀ କହିଛନ୍, ମୋବାଇଲ ଟେଲିକମ୍ ଇଲେକ୍ଟ୍ରୋନିକ୍ସ ଆଉ ସବୁ ପ୍ରଯୁକ୍ତି ବିଦ୍ୟା ଭିଭିଭୂମି ବିଶ୍ୱସ୍ତରରେ ଥିବା ପ୍ରତିବନ୍ଧକର ସମାଧାନ ଭାରତର ପାଖେ ଅଛି। ଦେଶେ ଡିଜିଟାଲ ଯୋଗାଯୋଗ ଇହାଦେ ସୌଖୀନ ହୋଇକରି ନାଇଁ ରହି, ଇଟା ଫି ଭାରତୀୟଙ୍କ ଜୀବନର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଗଲାନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍।
ଇଣ୍ଡିଜିନିୟସ୍ ଟେକ୍ନୋଲୋଜି କା ଡେଭଲପମେଣ୍ଟ ଓ ସ୍କେଲିଂ ହୋ, ଗ୍ଲୋବାଲ ଷ୍ଟାଣ୍ଡାର୍ଡସ୍ କେ ଡେଭଲପମେଣ୍ଟ ମେ କଣ୍ଟ୍ରିବ୍ୟୁଟ କରନା ହୋ, ଭାରତ ହର ଆୟାମ ମେ ଆଗେ ବଢ଼ ରହା ହେ। ଇନ୍ହୀ ପ୍ରୟାସୋ କା ପରିଣାମ ହେ କି ଆଜ ଭାରତ ଏକ ଇଫେକ୍ଟିଭ ପ୍ଲେଟଫର୍ମ ବନକର ଉଭରା ହେ। ସାଥିଓ, ଇଣ୍ଡିଆ ମୋବାଇଲ କଂଗ୍ରେସ ଅର୍ ଟେଲିକମ୍ ସେକ୍ଟର ମେ ଭାରତ କି ସଫଳତା ଆତ୍ମନିର୍ଭର ଭାରତ କେ ବିଜନ କି ତାକତ କୁ ବତାତା ହେ।
ଦୂରସଞ୍ଚାର ବିଭାଗ ଆଉ ଭାରତର ସେଲୁଲାର ଅପରେଟର ସଂଘ ତରଫୁ ହୋଇଥିବା କାର୍ଯ୍ୟକ୍ରମ ଆଇବା ଶନିବାର ଦିନ ତକ ଚାଲବା। ଇ ଅବସରରେ ନୂଆ ସୃଜନରୁ ପରିବର୍ତ୍ତନ ଶୀର୍ଷକ ଆଲୋଚନା କରାଯିବା। ଛାତ୍ରଛାତ୍ରୀମାନେ ଶିକ୍ଷାର ଉପଯୋଗ କରିକରି ଭାରତର ଆତ୍ମନିର୍ଭରଶୀଳତାକେ ବରକସ କରବାର ଦିଗେ ଅର୍ଥପୂର୍ଣ୍ଣ ନୂଆ ସୃଜନ ଆଉ ସ୍ଥାୟୀ ସମାଧାନ ସୃଷ୍ଟି କରବାରକେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଆହ୍ୱାନ ଦେଇଛନ୍। ଓଡ଼ିଶା ପ୍ରଯୁକ୍ତି ବିଦ୍ୟା ଆଉ ଗବେଷଣା ବିଶ୍ୱବିଦ୍ୟାଳୟ ସ୍ଥାପନା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ରାଜ୍ୟପାଳ କହିଛନ୍, ଭାରତ ମେକ୍ ଇନ୍ ଇଣ୍ଡିଆ ସହିତ ଡିଜାଇନ୍ ଇନ୍ ଇଣ୍ଡିଆ ଆଉ ଇନୋଭେଟ୍ ଫର୍ ଦ ୱାର୍ଲଡ୍ ଡିଗ୍କେ ଧ୍ୟାନ ଦେବାର ଉଚିତ। ଭାରତର ସେମିକଣ୍ଡକ୍ଟର ବିପ୍ଲବ ଥି ଓଡ଼ିଶାର ଭୂମିକା ବହୁତ ବଡ଼ ରହିଛେ। ସେମିକଣ୍ଡକ୍ଟର ଉତ୍ପାଦନ ଆଉ ଫ୍ୟାବ୍ଲେସ୍ ନୀତି ଅଧୀନତି ଓଡ଼ିଶାକେ ପ୍ରଯୁକ୍ତି ବିଦ୍ୟା ଅଭିବୃଦ୍ଧିର କେନ୍ଦ୍ର ଭାବେ ବିକଶିତ କରବା ଲାଗି କେନ୍ଦ୍ର ଆଉ ରାଜ୍ୟ ସରକାର ଚେଷ୍ଟା କରୁଛନ୍ ବୋଲି ରାଜ୍ୟପାଳ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନଠାରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକେ ନେଇକରି ଗୋଟିଏ ଜରୁରୀ ବୈଠକ ହୋଇଯାଇଛି। ବୈଠକଟି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟର ଏହାଚିନି ଆଇନ ଶୃଙ୍ଖଳା ସ୍ଥିତିର ସମୀକ୍ଷା କରିଛନ୍। ଖାସ୍ କରି ରାଜ୍ୟ ଘଟୁଥିବା ହତ୍ୟାକାଣ୍ଡ ସହିତ ଭିନ୍ ଭିନ୍ ଅପରାଧ ବାବଦେ ଆଲୋଚନା କରିଛନ୍। ବୈଠକଟି ଗୃହ ସଚିବ, ପୁଲିସ୍ ମହାନିର୍ଦ୍ଦେଶକ, ଗୁଇନ୍ଦା ନିର୍ଦ୍ଦେଶକ, ଆଇନ ଶୃଙ୍ଖଳା ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକଙ୍କ ସହିତ ଆଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଭୁବନେଶ୍ୱରଠାରେ ଥିବା ରାଜ୍ୟ ବିଜେପି କାର୍ଯ୍ୟାଳୟନ ଆଇବାକାଲ ଦଳର ଜନଜାତି ବିଧାୟକ ଆଉ ସାଂସଦମାନଙ୍କୁ ତାଲିମ ଦିଆଯିବା ବୋଲି ଦଳର ରାଜ୍ୟ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର କହିଛନ୍। ଶ୍ରୀ ତୋମାର କହିଛନ୍, ଶିବିରଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଲ୍ ଯୋଗ ଦେବେ। ତାଙ୍କ ସହିତ ଦଳର ରାଷ୍ଟ୍ରୀୟ ସଂଗଠନର ମହାମନ୍ତ୍ରୀ ବିଏଲ୍ ସନ୍ତୋଷ, ରାଷ୍ଟ୍ରୀୟ ସଂଗଠକ ଭି ସତୀଶ ବିଲ୍ ଯୋଗ ଦେବେ। ଏ ଅବସରରେ ସାଂସଦ ଆଉ ବିଧାୟକମାନଙ୍କୁ ନିଜ ନିଜର କ୍ଷେତ୍ରର 20-25ଟା ଲେଖା ଗାଁକେ ପୋଷ୍ୟ ଭାବେ ଗ୍ରହଣ କରବାରକେ ପରାମର୍ଶ ଦିଆଯିବ ବୋଲି ଶ୍ରୀ ତୋମାର କହିଛନ୍। ଇତର ସହିତ ଆଇବାକାଲ ହେବାରକେ ଥିବା ବିଜେପିର କୋର୍ କମିଟିର ବୈଠକ ଥି ନୂଆପଡ଼ା ଉପନିର୍ବାଚନ ବାବଦେ ଆଲୋଚନା କରାଯିବ ବୋଲି ଶ୍ରୀ ତୋମାର କହିଛନ୍। ଭୁବନେଶ୍ୱର ଲୋକସେବା ଭବନଠାରେ ମହିଳା ଆଉ ଶିଶୁ ବିକାଶ ବିଭାଗ ତରଫୁ ପୋଷ ଆଇନ 2013 ବାବଦେ ଗୋଟିଏ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି ବିଭାଗର ପ୍ରମୁଖ ଶାସନ ସଚିବ ସୁଭାଷ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି କର୍ମକ୍ଷେତ୍ରର ପୋଷ ଆଇନର ଗୁରୁତ୍ୱ ବାବଦେ ବୁଝାଇଥିଲେ। ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଆଉ ବିଭାଗୀୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ ଥି ଗଲା ଜୁଲାଇ ମାସେ ଲୋକସେବା ଭବନର 600 ଅଧିକାରୀମାନଙ୍କୁ ନେଇକରି ପହିଲା କ୍ଷେପେ ପୋଷ ଆଇନ ବାବଦେ ତାଲିମ ଦିଆଯାଇଥିଲା। 2 ନମ୍ବର କ୍ଷେପେ ଆଜି 1100 ଅଧିକାରୀଙ୍କୁ ତାଲିମ ଦିଆଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର 4 ନମ୍ବର କ୍ଷେପେ ଆଜି ସମ୍ବଲପୁରନୁ ଟ୍ରେନ୍ଥି ତୀର୍ଥଯାତ୍ରୀମାନେ ଅଯୋଧ୍ୟା ବାରଣାସୀ ଯାତ୍ରା କରିଛନ୍। ରାଜ୍ୟର 8 ଜିଲ୍ଲାନ ପାଖାପାଖି 800 ଜଣ ବରିଷ୍ଠ ନାଗରିକ ଯାତ୍ରାଥି ସାମିଲ ହୋଇଛନ୍। ଏହି ତୀର୍ଥଯାତ୍ରୀମାନେ ଗଲାକାଲିଠାନୁ ବସ୍ ଜରିଏ ସମ୍ବଲପୁରକେ ଆସିକରି ପହଞ୍ଚିଥିଲେ। ଆଜି ସକାଳୁ ସମ୍ବଲପୁର ଷ୍ଟେସନରୁ ଅଯୋଧ୍ୟା ବାରଣାସୀ ଯାତ୍ରା କରିଛନ୍। ସମ୍ବଲପୁର ଷ୍ଟେସନର ଟ୍ରେନ୍ ଯାତ୍ରା କରବାର ଆଗରୁ ପ୍ରଶାସନ ତରଫରୁ ସେମାନଙ୍କୁ ବିଦାୟ ଦିଆଯାଇଥିଲା। ଏହି ଅବସରରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଆର୍ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇକରି ତୀର୍ଥଯାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଦେଶର ସାର୍ବଭୌମତ୍ୱକେ ସୁରକ୍ଷା ଦେବାର ଲାଗି ଭାରତୀୟ ବାୟୁସେନା ଆକାଶମାର୍ଗନ ଜାଗ୍ରତ ପ୍ରହରୀ ଭାବେ ଅହରହ ପହରା ଦେଉଛି। ଆକାଶମାର୍ଗନୁ ସୁରକ୍ଷା ଦେବାର, ମାନବିକ ସହାୟତା ଆଉ ବିପର୍ଯ୍ୟୟ ବେଲ୍କେ ଠିଆ ହେବାର ବାଗିର୍ ବଳିଷ୍ଠ ଯୋଗଦାନ ଆଉ ପ୍ରଶଂସନୀୟ କାମକେ ସମ୍ମାନ ଜଣାବା ଲାଗି ଆଜିର ଦିନକେ ଭାରତୀୟ ବାୟୁସେନା ଦିବସ ଭାବେ ପାଳନ କରାଯାଉଛି। ବ୍ରିଟିଶ ଶାସନ ସମିତି 1932 ମସିହା ଆଜିର ଦିନେ ଭାରତୀୟ ବାୟୁସେନା ସ୍ଥାପନା କରାଯାଇଥିଲା। ବାୟୁସେନା ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇ ଭାରତୀୟ ବାୟୁସେନା ସବୁବେଳେ ସାହସ, ସମର୍ପଣ ଆଉ ଉତ୍କୃଷ୍ଟ ଉଦାହରଣ ହୋଇଛି ବୋଲି କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାୟୁସେନାର ବୀର ଯୋଦ୍ଧାମାନଙ୍କୁ ଶୁଭେଚ୍ଛା ଜଣାଇକରି କହିଛନ୍, ବିପଦ ସମୟଥି ଦେଶର ଆକାଶମାର୍ଗନୁ ସୁରକ୍ଷା ଦେବାର କ୍ଷେତ୍ରଥି ବାୟୁସେନାର ବଡ଼ ଭୂମିକା ରହିଛି। ପ୍ରାକୃତିକ ବିପର୍ଯ୍ୟୟ ସମୟଥି ଭିଲ୍ ବାୟୁସେନାର ଯବାନମାନେ ପ୍ରଶଂସନୀୟ କାମ କରିଆସୁଛନ୍। ଏହି ବୀରମାନଙ୍କର ସମର୍ପଣ, ନିଷ୍ଠା ଆଉ ଦେଶସେବା ଭାବ ସବୁ ଭାରତୀୟମାନଙ୍କୁ ଗୌରବାନ୍ୱିତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ ମାତୃଭୂମିର ସେବା କରୁଥିବା ବାୟୁସେନାର ବୀର ଯବାନମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଆୟ ବୋଲି କହିଛନ୍। ବୌଦ୍ଧ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟନୁ ଆଜି ଶ୍ରୀଅନ୍ନ ଅଭିଯାନ ମଡ଼ିଆ ରଥର ଶୁଭାରମ୍ଭ କରାଯାଇଛି। କୃଷି ଅଧିକାରୀ ରାଜେଶ ଚୌଧୁରୀ ଆଉ ମଡ଼ିଆ ଯୋଜନା ଅଧିକାରୀ ମଧୁସୂଦନ ପାତ୍ର ରଥର ଶୁଭାରମ୍ଭ କରିଛନ୍। ଏହି ରଥ ବୌଦ୍ଧ ବ୍ଲକର ସବୁ ପଞ୍ଚାୟତକେ ବୁଲିକରି ମଡ଼ିଆ ଚାଷ ଆଉ ଇତାର ପୁଷ୍ଟିକର ତତ୍ତ୍ୱ ବାବଦେ ଚାଷୀମାନଙ୍କୁ ସଚେତନ କରବା। ବୌଦ୍ଧ ଜିଲ୍ଲାର ମହିଳା ଚାଷୀମାନଙ୍କର ସୁରକ୍ଷା ଓ ବିପର୍ଯ୍ୟୟକେ ନେଇକରି ଗୋଟିଏ ସଚେତନତା କାର୍ଯ୍ୟକ୍ରମ ହରଭଙ୍ଗା ବ୍ଲକ ସରସରାଠାରେ ହୋଇଯାଇଛି। କାର୍ଯ୍ୟକ୍ରମଟି ଅତିଥି ଭାବେ ଜ୍ୟୋତିରଞ୍ଜନ ପ୍ରଧାନ ଯୋଗ ଦେଇକରି ମହିଳା ଚାଷୀମାନଙ୍କୁ ସେମାନଙ୍କର ସୁରକ୍ଷା ବାବଦେ ସଚେତନ କରିଥିଲେ। ଖାସକରି କ୍ଷେତେ କାମ କଲାବେଳେ ସାପ ଚାବଲେ, ପାନି ବୁଡ଼ି ଯାଉଥିଲେ କି ଜୁଏର ସାମ୍ନା କଲେ କେନ୍ ହିସାବରେ ନିଜକେ ବଞ୍ଚାବେ ସେ ବାବଦେ ସଚେତନ କରିଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ପରିସରର ଜାତୀୟ ଅଗ୍ନି ସୁରକ୍ଷା ସପ୍ତାହ ଅବସରରେ ମକ୍ଡ୍ରିଲ୍ କାର୍ଯ୍ୟକ୍ରମ ହୋଇଯାଇଛି। ଅଗ୍ନିଶମ ବିଭାଗ କର୍ମଚାରୀମାନେ ଜୁଏ ଲାଗ୍ଲା ସମୟଥି କେନ୍ତା କରି ନିଜକେ ଆଉ ଅଲଗାମାନଙ୍କୁ ସୁରକ୍ଷିତ ରଖିପାରିବେ ସେ ବାବଦେ କୌଶଳ ପ୍ରଦର୍ଶନ କରିଥିଲେ। ବିଦ୍ୟୁତ୍ ବିଭାଗର କର୍ମଚାରୀମାନେ ତାଲିମ ନେଇଥିଲେ। ବଲାଙ୍ଗୀର ଜିଲ୍ଲା ପରିଷଦ ସଭାଗୃହର ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କ ସଭାପତିତ୍ୱଥି ଆଜି ଦିଶା କମିଟି ବୈଠକ ହୋଇଯାଇଛି। ବୈଠକଟି ଖାସକରି ଜିଲ୍ଲାର ସ୍ୱାସ୍ଥ୍ୟ ସେବା, ଶିକ୍ଷା, ଗମନାଗମନ, ପିଇବାର ପାଣି, ଜଳସେଚନ ବାଗିର ବିଷୟଟି ଆଲୋଚନା କରାଯାଇଥିଲା। ଜିଲ୍ଲାର ଚାଲିଥିବା ଉନ୍ନୟନ କାମମାନଙ୍କୁ ତୁର୍ତ୍ତି ସାରବାରକେ ଏହି ଅବସରରେ ସାଂସଦ ନିର୍ଦ୍ଦେଶ ଦେଇଛନ୍। ବୈଠକଟି କଣ୍ଟାପାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତରଣୀ ସେନ ସୁନା ଆଉ ଅଲଗାମାନେ ଉପସ୍ଥିତ ଥିଲେ। କଳାହାଣ୍ଡି ଜିଲ୍ଲା କପା ଘିନ୍ବାର କମିଟି ବୈଠକ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କର ଅଧ୍ୟକ୍ଷତାଥି ଆଜି ହୋଇଯାଇଛି। ବୈଠକର ନିଷ୍ପତ୍ତି ଅନୁସାରେ ଆଇବା ମାସର 26 ତାରିଖନୁ ଜିଲ୍ଲାର 2 କପା ମଣ୍ଡି ଭବାନୀପାଟନା ବ୍ଲକର କର୍ଲାପଡ଼ା ଆଉ କେସିଙ୍ଗା ବ୍ଲକର ଉତ୍କେଲାଠାରେ ଚାଷୀମାନଙ୍କନୁ କପା ଘିନ୍ବାର ମୂଲ କରାଯିବା। ଆଗନୁଥିବା ଗୁଲାମୁଣ୍ଡା ବ୍ଲକର ଉଛଳା ମଣ୍ଡିକେ ବନ୍ଦ କରିକରି ଚାଷୀମାନଙ୍କୁ କର୍ଲାପଡ଼ା ମଣ୍ଡିନୁ କପା ବିକ୍ବାରକେ ପରାମର୍ଶ ଦିଆଯାଇଛି। ଏ ବଛର କପା ବିକ୍ବାର ଲାଗି ଅନ୍ଲାଇନ୍ ପଞ୍ଜୀକରଣର ଶେଷ ଦିନ ଅକ୍ଟୋବର 31 ତାରିଖ ରହିଛି। ଭଲ କପା କ୍ୱିଣ୍ଟାଲ ପିଛା 8,110 ଆଉ ମଧ୍ୟମ ଧରଣର କପା କ୍ୱିଣ୍ଟାଲ ପିଛା 7,710 ଟଙ୍କାଥି ଘିନ୍ବାରକେ ଧାରିଜ କରାଯାଇଛି। ପାଣିପାଗ ରାଜ୍ୟରେ ଭିନ୍ ଭିନ୍ ଜାଗାନ ବର୍ଷା ପାଗ ଲାଗି ରହିଛେ। ଆଇବା 10 ତାରିଖ ଉତ୍ତର ବଙ୍ଗୋପସାଗର ଆର୍ ତାର ପାଖର ଇଲାକାନ ଫେର୍ ଗୋଟେ ଘୂର୍ଣ୍ଣିବଲୟ ବନ୍ବାର ସମ୍ଭାବନା ରହିଛି। ଇତାର ପ୍ରଭାବଥି ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସୂଚନା ଦିଆଯାଇଛି। ଆଇବା 24 ଘଣ୍ଟା ଭିତରେ ରାଜ୍ୟର କେତେଟା ଜାଗାନ ହାଲକାନୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଶେଷ ମୁଖ୍ୟ ଖବର ଫେର୍ଖେ ଟେଲିକମ୍ କ୍ଷେତ୍ରଥି ଦେଶର ସଫଳତା ଆତ୍ମନିର୍ଭର ଭାରତର ଶକ୍ତିକେ ଦେଖାଉଛେ କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀନ ଇଣ୍ଡିଆ ମୋବାଇଲ କଂଗ୍ରେସ 2025ର କଲେ ଉଦ୍ଘାଟନ। ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାଥି ସମ୍ବଲପୁର ଷ୍ଟେସନରୁ ଅଯୋଧ୍ୟା ବାରଣାସୀ ଗଲେ ପାଖାପାଖି 800 ତୀର୍ଥଯାତ୍ରୀ ଆଉ ବାୟୁସେନାର ବୀର ଯୋଦ୍ଧାଙ୍କ ନିଷ୍ଠା ଓ ସମର୍ପଣକେ ସମ୍ମାନ ଜଣାଇକରି ଆଜି ପାଳନ କରାଯାଉଛି ଭାରତୀୟ ବାୟୁସେନା ଦିବସ। ଆଜି ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।